ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার আপনার বহুমূল্য সময় দিয়ে আমি বিশেষ ধন্যবাদী। কেবল সেত নু আপনার মতামত তথা হৃদয়স্পর্শী সাক্ষ্য নিমন্তে মধ্যে বিশেষ ধন্যবাদ। প্রভু যীশু যে আপনার হৃদয়ের কথা কিন্তু আসে আপনার সমস্যা সমাধান করেছেন, ତାହା ଜାଣି ଆମେ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ ଦେଉ। କିନ୍ତୁ ଆମର ଅନୁରୋଧ, ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଉପସ୍ଥିତି ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ଧନ ପାଇଁ, ତୁମର ମଙ୍ଗଳ ଧନ ପାଇଁ, ତୁମର ସୁରକ୍ଷା ପାଇଁ। ହଁ ପ୍ରଭୁ, କେବଳ ତୁମର ଅନୁଗ୍ରହ ହେତୁ ଆଜି ଆମମାନେ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇଅଛୁ। ହଁ ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମେ ଆମମାନଙ୍କୁ ଆଶୀର୍ବାଦ କର, ତୁମେ ଆମମାନଙ୍କୁ ପ୍ରଭୁ ରକ୍ଷା କର, ତୁମେ ଆମମାନଙ୍କର ସହାୟ ହୁଅ। ସେହି ଦାଉଦଙ୍କ ପରି ପ୍ରଭୁ ଆମମାନଙ୍କୁ ସେହି ଅନୁଭୂତି ମଧ୍ୟ ଦେଇ କଢ଼ାଇ ନିଅ, ଯେପରି ପ୍ରଭୁ ଆମମାନେ ଜୀବନର ପ୍ରତି ଅବସ୍ଥାରେ ପ୍ରତି ସମୟରେ ତୁମଠାରେ ବିଶ୍ୱାସରେ ସ୍ଥିର ରହି ଆଗେଇବାକୁ ପାରିବୁ। ପ୍ରଭୁ ସବୁ ଅବସ୍ଥାରେ ଯେପରି ତୁମ ଆଡ଼କୁ ଧୃଦୃଷ୍ଟି କରିବୁ, ତୁମର ଶରଣାପନ୍ନ ହେବୁ, ଏହି ପ୍ରକାର ଜୀବନ ତୁମେ ଆମମାନଙ୍କୁ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 38 ପର୍ବଠାରୁ ଆରମ୍ଭ କରି 41 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗୀତ 38 ପର୍ବଟି ଦାଉଦଙ୍କର ଗୀତ, ସ୍ମରଣୋପାୟ ଓ ଏହା ଏକ ଅନୁଶୋଚନା ସମ୍ବନ୍ଧୀୟ ଗୀତ। ଏହା ଦାଉଦଙ୍କର ସ୍ୱୀକାରୋକ୍ତି ଓ ତାହାଙ୍କର ଶାରୀରିକ ଅସୁସ୍ଥତା ବିଷୟ ନେଇ ପ୍ରକାଶ କରେ। ଦାଉଦ ଅତି ଅସୁସ୍ଥ ହୋଇପଡ଼ିଥିଲେ ଓ ତାହାଙ୍କର ଶରୀର କ୍ଷୟ ପାଇବାକୁ ଯାଉଥିଲା। ତେବେ ତାହାଙ୍କର ଅସୁସ୍ଥତା କ'ଣ ଥିଲା ସେହି ବିଷୟ ନେଇ କିଛି ଏଠାରେ ଲେଖାଯାଇ ନାହିଁ, କିନ୍ତୁ ଆମେ ଏଥିପୂର୍ବରୁ ଦେଖିସାରିଛୁ ଯେ ସେ ତାହାଙ୍କର ସୁସ୍ଥତା ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଦେଖନ୍ତୁ, 38 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ ସ୍ମରଣୋପାୟ। ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ, କିମ୍ବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସ୍ତି ଦିଅ ନାହିଁ, କାରଣ ତୁମ୍ଭର ତୀର ସବୁ ମୋଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି। ଦାଉଦ ଅତି ଗଭୀର ଦୁଃଖରେ ପ୍ରାର୍ଥନା କରନ୍ତି ଯେ ଈଶ୍ୱର ଯେପରି କ୍ରୋଧରେ ତାହାଙ୍କର ବିଚାର ନ କରନ୍ତି। ଏହାପରେ 3 ପଦରେ ଲେଖା ଅଛି, ତୁମ୍ଭ କୋପ ସକାଶ ମୋ ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ, ପୁଣି ମୋ ପାପ ସକାଶ ମୋ ଅସ୍ଥିରେ କିଛି ଆରାମ ନାହିଁ। ଏହା ହିଁ ବାସ୍ତବ ହୃଦବୋଧ। ଦାଉଦଙ୍କର ଶାରୀରିକ ଅସୁସ୍ଥତା ପାପର ଫଳସ୍ୱରୂପ ଥିଲା। ପ୍ରିୟ ଭାଇ ଭଉଣୀମାନେ, ଆମମାନେ ପାପ କରି କେବେ ହେଲେ ବର୍ତ୍ତି ଯାଇପାରିବା ନାହିଁ। ଆମେ ନିଶ୍ଚିତ ଭାବରେ ପାପର ପ୍ରତିଫଳ ଭୋଗ କରିବା। ଏହାପରେ 4 ପଦରେ ଲେଖା ଅଛି, କାରଣ ମୋହର ଅପରାଧ ମୋ ମସ୍ତକ ଉପରେ ଉଠିଅଛି, ତାହା ସବୁ ମୋ ଶକ୍ତି ଅପେକ୍ଷା ଭାରି ବୋଝ ସ୍ୱରୂପ। ଆପଣ ମୁଁ ଆମେ ଆମମାନଙ୍କର ପାପର ବୋଝ ବହନ କରିପାରିବା ନାହିଁ, କିମ୍ବା ଭାର ବହନ କରିପାରିବା ନାହିଁ। ଆମେ ତାହା ଈଶ୍ୱରଙ୍କ ଉପରେ ଦେବା ଉଚିତ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି ଭାର ବହନ କରିଅଛନ୍ତି, ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ତେଣୁ ଆମମାନଙ୍କର ବିଶ୍ୱାସ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପରେ ରହିବା ଆବଶ୍ୟକ, ତାହେଲେ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିବେ। ଏହାପରେ 5 ପଦରୁ 8 ପଦ ମଧ୍ୟରେ ଲେଖା ଅଛି, ମୋହର ଅଜ୍ଞାନତା ସକାଶ ମୋହର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି, ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି, ମୁଁ ଦିନଯାକ ଶୋକ କରି ବୁଲୁଥାଏ, କାରଣ ମୋ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ, ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି, ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। ସେହି ବ୍ୟାଧି ଯାହାକି ତାହାଙ୍କର ଅଜ୍ଞାନତାର ଫଳସ୍ୱରୂପ ଥିଲା, ତାହା ତାହାଙ୍କର ମାନସିକ ଦୁଃଖର କାରଣ ହେଲା। ଆମମାନଙ୍କ ମଧ୍ୟରୁ ଯେଉଁମାନେ ଦାଉଦଙ୍କ ପରି ଶାରୀରିକ ଅସୁସ୍ଥତା ଓ ବ୍ୟାଧିର ଶିକାର ହୋଇଅଛୁ, ଆମମାନେ ଏହି ଗୀତ ମଧ୍ୟ ଦେଇ ଦାଉଦଙ୍କ ସହିତ ନିଜକୁ ମଧ୍ୟ ପରିଚିତ କରାଇବା ଉଚିତ, ଓ ଏହା ପ୍ରକୃତରେ ଠିକ୍ ହେବ ଯଦି ଆମେ ପ୍ରଥମେ ଆମର ପରମ ବୈଦ୍ୟଙ୍କ ନିକଟକୁ ଯିବା ଓ ନିଜର ଦୁଃଖକୁ ଜଣାଇବା, ଓ ତାହାପରେ ଆମେ ଏହି ଜାଗତିକ ବୈଦ୍ୟ ବା ଡାକ୍ତରମାନଙ୍କର ଆଶ୍ରୟ ନେବା। କାରଣ ଏହି ଜଗତର ଡାକ୍ତରମାନଙ୍କର ଯେଉଁ ସମସ୍ତ ଜ୍ଞାନ ଓ କୌଶଳ ରହିଅଛି, ତାହା ସବୁ ଈଶ୍ୱରଦତ୍ତ। କିନ୍ତୁ ଅନେକ ସମୟରେ ଆମେ କ'ଣ କରୁ ନା, ପ୍ରଥମେ ଆମେ ଡାକ୍ତର ବୈଦ୍ୟମାନଙ୍କ ନିକଟକୁ ଯାଉ, କିନ୍ତୁ ସେମାନଙ୍କଠାରୁ ଆମମାନେ ଆମମାନଙ୍କ ରୋଗର ଉପଶମ ନ ପାଇଲେ ଆମମାନେ ଈଶ୍ୱରଙ୍କ ନିକଟକୁ ଆସୁ, କିନ୍ତୁ ତାହା ଭୁଲ। ପ୍ରଥମେ ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ଉଚିତ ଏବଂ ତାହାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରିବା ଉଚିତ, ତାହାଙ୍କଠାରୁ ସୁସ୍ଥତା ଅପେକ୍ଷା କରିବା ଉଚିତ। ଏହାପରେ ଆମେ 39 ପର୍ବ ମଧ୍ୟକୁ ଯିବା। ଏହା ଏକ ଅନ୍ତ୍ୟେଷ୍ଟିକ୍ରିୟା ସମ୍ବନ୍ଧୀୟ ଗୀତ। ଏହି ଗୀତ ମନୁଷ୍ୟ ଜାତିର ଦୁର୍ବଳ ଚିତ୍ତତା, ଅସୁସ୍ଥତା ଓ କ୍ଷଣଭଙ୍ଗୁରତାକୁ ପ୍ରକାଶ କରେ। ଏହା ମନୁଷ୍ୟ ଜାତିର ଅସ୍ଥାୟିତ୍ୱକୁ ପ୍ରକାଶ କରେ। ଏହା ଦାଉଦଙ୍କର ଗୀତ ଓ ଏହା ପ୍ରଧାନ ବାଦ୍ୟକର ହସ୍ତରେ ସମର୍ପିତ ହୋଇଥିଲା, ଏପରିକି ଜିଦୁଥନ ହସ୍ତରେ ସମର୍ପିତ ହୋଇଥିଲା। ତେବେ ଏହି ଜିଦୁଥନ କିଏ ଥିଲା? ସମ୍ଭବତଃ ଇସ୍ରାଏଲର ଉପାସନା ନିମନ୍ତେ ଯେଉଁ 3 ଜଣ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସେମାନଙ୍କ ମଧ୍ୟରୁ ଜିଦୁଥନ ଅନ୍ୟତମ। ଅନ୍ୟ 2 ଜଣ ଆସଫ ଓ ହେମନ୍ ଥିଲେ। ଦାଉଦ ଯିଏକି ଇସ୍ରାଏଲର ମଧୁର ଗାୟକ ଥିଲେ, ସେ ଏହି 3 ଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ସଙ୍ଗୀତ ବିଷୟ ନେଇ ଯୋଗାଯୋଗ ରକ୍ଷା କରିଥିଲେ। ବର୍ତ୍ତମାନ ଏହି ଗୀତର ସୁନ୍ଦର ଶବ୍ଦଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। 39 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନ୍ ପାଇଁ ଦାଉଦଙ୍କର ଗୀତ। ମୁଁ କହିଲି, ମୁଁ ଜିହ୍ୱାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି, ଦୁଷ୍ଟ ମୋ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି। ଏହି ଗୀତଟି ଏକ ବିଷୟକୁ ପ୍ରକାଶ କରେ ଯେ ଦାଉଦ ଜାଗତିକ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହାନ୍ତି ନାହିଁ। ସେ ଏହା ବୁଝିପାରିବ ନାହିଁ, ତେଣୁ ମୁଁ ତାହାକୁ କିଛି ନ କହି ମୋ ମୁଖକୁ ଲଗାମ ଦେଇ ରଖିବି। ଏହାପରେ ଦୁଇ ପଦରେ ଲେଖା ଅଛି, ମୁଁ ମୌନ ଭାବରେ ନୀରବ ରହିଲି, ସତ୍ କଥାରୁ ହିଁ ନିବୃତ ରହିଲି, ତହିଁରେ ମୋହର ଦୁଃଖ ପ୍ରବଳ ହେଲା। ଦାଉଦ ଯଦିଓ ନିଜର ମୁଖ ବନ୍ଦ ରଖିବାକୁ ଚାହିଁଥିଲେ, ମାତ୍ର ସେ ଶେଷରେ କିଛି କହିବାକୁ ଚାହିଁଲେ ଓ ସେ ତାହାଙ୍କର ହୃଦୟକୁ ଈଶ୍ୱରଙ୍କ ସମ୍ମୁଖରେ ଖୋଲିଦେଲେ। ସେ ମନୁଷ୍ୟ ନିକଟକୁ ଗଲେ ନାହିଁ, ମାତ୍ର ଈଶ୍ୱରଙ୍କ ନିକଟକୁ ଗଲେ। ତିନି ଆଉ ଚାରି ପଦରେ ଲେଖା ଅଛି, ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା, ଭାବୁ ଭାବୁ ଅଗ୍ନି ପ୍ରଜ୍ୱଳିତ ହେଲା। ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି, ହେ ସଦାପ୍ରଭୁ, ମୋହର ଅନ୍ତିମ କାଳ ଓ ମୋ ଦିନର ପରିମାଣ କ'ଣ ମୋତେ ଜଣାଅ, ମୁଁ କିପରି କ୍ଷଣକାଳ ସ୍ଥାୟୀ ଏହା ଜାଣିବାକୁ ଦିଅ। ଦାଉଦ ମନୁଷ୍ୟର ଅସ୍ଥାୟୀତ୍ୱକୁ ବୁଝିପାରିଥିଲେ ଓ ସେ ତେଣୁକରି ପ୍ରଶ୍ନ କରିଥିଲେ, ଜୀବନର ଉଦ୍ଦେଶ୍ୟ କ'ଣ, ବଞ୍ଚି ରହିବାର ଅର୍ଥ କ'ଣ। ଆଜି ଅନେକ ଏହି ପ୍ରଶ୍ନ ମଧ୍ୟ କରନ୍ତି ଓ ଅନେକ ଆଜି ଜୀବନର ଉଦ୍ଦେଶ୍ୟ କ'ଣ ବା ତହିଁର ଅର୍ଥ କିମ୍ବା ମୂଲ୍ୟବୋଧ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ। ମାତ୍ର ଦାଉଦ ପ୍ରାର୍ଥନା କରନ୍ତି, ପ୍ରଭୁ ମୋର ଅନ୍ତିମ କାଳ ଓ ମୋ ଦିନର ପରିମାଣ କ'ଣ ମୋତେ ଜଣାଅ। ଏହାର ଅର୍ଥ ମୋହର ବଞ୍ଚି ରହିବାର ଉଦ୍ଦେଶ୍ୟ ଓ ଅର୍ଥ କ'ଣ ତାହା ମୋତେ ଜଣାଅ। ଆଜି ଆମେ କେତେଜଣ ଏହିପରି ପ୍ରାର୍ଥନା କରୁଅଛୁ? ଆମମାନେ ଏହି ଜଗତରେ ନିଜକୁ ହଜେଇ ଦେଉ, ଈଶ୍ୱର ବୋଲି ଯିଏ ଜଣେ ଅଛନ୍ତି ତାହା ମଧ୍ୟ ଆମେମାନେ ଭୁଲିଯାଉ। ଏହି ଜଗତରେ ଆମମାନଙ୍କର ଜୀବନକାଳ କେତେ ତାହା ମଧ୍ୟ ଆମମାନେ କେବେ ହେଲେ ଚିନ୍ତା କରୁନା। କ୍ଷଣକ ଦୃଶ୍ୟ ହେଲେ ଅଦୃଶ୍ୟ ହୁଏ ଯେଉଁ କୁହୁଡ଼ି, ଆମମାନଙ୍କ ଜୀବନ ତାହାରି ସମାନ, କିନ୍ତୁ ଆମମାନେ ସେଥିପ୍ରତି କେବେ ହେଲେ ସତର୍କ ନୁହଁ। 39 ପର୍ବର ପାଞ୍ଚ ପଦରେ ଲେଖା ଅଛି, ଦେଖ ତୁମେ ମୋର ଦିନ କେତେକ ମୁଷ୍ଟି ପରିମିତ କରିଅଛ, ମୋର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁତୁଲ୍ୟ। ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। ଏହି ଜଗତରେ ମନୁଷ୍ୟର କ୍ଷଣସ୍ଥାୟୀ ଜୀବନ ମନୁଷ୍ୟକୁ କିଛି କହିବାକୁ ଅଛି, ଆମମାନେ ଜୀବନର ଉଦ୍ଦେଶ୍ୟକୁ ବୁଝିବାକୁ ଅଛି, କାରଣ ମନୁଷ୍ୟ ଅସାର, ମନୁଷ୍ୟର କୌଣସି ସ୍ଥାୟୀତ୍ୱ ନାହିଁ। କ୍ଷଣକେ ଦୃଶ୍ୟ ହେଲେ ଅଦୃଶ୍ୟ ହୁଏ ଯେଉଁ କୁହୁଡ଼ି, ମନୁଷ୍ୟ ତାହାର ସମାନ। ଏପରିକି ଆପଣ ବଜାରରୁ କୌଣସି ଜିନିଷ କିଣିଲେ ତହିଁର ଗ୍ୟାରେଣ୍ଟି କିଛି ବର୍ଷ ପର୍ଯ୍ୟନ୍ତ ଦିଆଯାଇପାରେ, ମାତ୍ର ମନୁଷ୍ୟର କୌଣସି ସ୍ଥିରତା ନାହିଁ କି ସ୍ଥାୟୀତ୍ୱ ନାହିଁ। ଛପଦରେ ଲେଖା ଅଛି, ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟାତୁଲ୍ୟ ଗମନାଗମନ କରେ, ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ। ଆଜି ଲୋକେ ତାହା ହିଁ କରନ୍ତି, ସେମାନେ କେବଳ ଧନ ଉପାର୍ଜନ କରିବାରେ ବ୍ୟସ୍ତ, ସେମାନେ ଭବିଷ୍ୟତ ପାଇଁ ମଧ୍ୟ ବିପୁଳ ଧନ ଗଦା କରନ୍ତି, ମାତ୍ର ସେମାନେ ନିଜେ ନିଜ ଜୀବନ ବିଷୟରେ ସଚେତନ ନୁହନ୍ତି କି ନିଜ ଜୀବନର ସ୍ଥାୟୀତ୍ୱ ବିଷୟରେ ଜାଣନ୍ତି ନାହିଁ। ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ'ଣ ଥାଇପାରେ? ସାତପଦରେ ଲେଖା ଅଛି, ହେ ପ୍ରଭୁ, ଏବେ ମୁଁ କାହିଁର ଅପେକ୍ଷା କରିବି, ମୋର ପ୍ରତ୍ୟାଶା ତୁମ୍ଭଠାରେ ଅଛି। ଦାଉଦ ଈଶ୍ୱରଙ୍କ ପ୍ରତି ଫେରିଲେ, ସେ କହନ୍ତି, ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି। ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କ ପ୍ରତି ନ ଫେରନ୍ତି ତାହେଲେ ଆପଣ ଜୀବନର ଅର୍ଥ କିଛି ପାଇବେ ନାହିଁ, ବଞ୍ଚି ରହିବା ଆପଣଙ୍କ ନିମନ୍ତେ ମୂଲ୍ୟହୀନ ହୋଇପଡ଼ିବ। ଆଠପଦରେ ଲେଖା ଅଛି, ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର, ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ। ଦାଉଦ ଜଣେ ଉତ୍ତମ ଆଦର୍ଶ ହେବା ନିମନ୍ତେ ଚାହିଁଲେ। ବାରପଦରେ ଲେଖା ଅଛି, ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ, ମୋ ଅଶ୍ରୁପାତରେ ନୀରବ ହୁଅ ନାହିଁ, କାରଣ ମୁଁ ତୁମ ନିକଟରେ ବିଦେଶୀ, ମୋର ସମସ୍ତ ପିତୃଲୋକଙ୍କ ତୁଲ୍ୟ ପ୍ରବାସୀ। ଆମମାନେ ପ୍ରକୃତିରେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ, ଏଠାରେ ଆମମାନଙ୍କର କୌଣସି ସ୍ଥାୟୀ ବସତି ନାହିଁ, ମାତ୍ର ଆମମାନେ ଏକ ଚିରସ୍ଥାୟୀ ନଗରର ଅନ୍ୱେଷଣରେ ଅଛୁ, ଯାହାର ନିର୍ମାଣକର୍ତ୍ତା ହେଉଛନ୍ତି ସ୍ୱୟଂ ଈଶ୍ୱର, ଯାହାକି ଏବ୍ରି 11 ପର୍ବର 10 ପଦରେ ଲେଖା ଅଛି। 13 ପଦରେ ଲେଖା ଅଛି, ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋଠାରୁ ଦୃଷ୍ଟି ଫେରାଅ। ତାହା ହେଉଛି ଯେ ମୋତେ ଏପରି ଜୀବନଯାପନ କରିବା ନିମନ୍ତେ ସମର୍ଥ କରାଅ ଯେପରି ମୋର ଆଦର୍ଶ ଜୀବନ ଦ୍ୱାରା ଅନେକ ସେହି ଅନନ୍ତ ଜୀବନ ବିଷୟରେ ଚିନ୍ତା କରିବେ ଓ ମୁଁ ମଧ୍ୟ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହେବି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଆନନ୍ଦ କେଉଁ ବିଷୟରେ? ଆମମାନଙ୍କର ଯେ ଚିରସ୍ଥାୟୀ ବାସ ସେହି ସ୍ୱର୍ଗରେ ଅଛି ସେ ବିଷୟରେ କ'ଣ ଆମେ ଆନନ୍ଦ କରୁଛୁ, ନା ଆମମାନେ ଆମମାନଙ୍କର ଏହି କ୍ଷଣସ୍ଥାୟୀ ବାସ ନିମନ୍ତେ ଆନନ୍ଦ କରୁଛୁ? ଏହାପରେ ଆମେ ଚାଳିଶ ପର୍ବ ମଧ୍ୟକୁ ଯିବା। ଏହା ଏକ ମତ୍ସ୍ୟତ୍ୱ ଗୀତ ଯାହାକି ଖ୍ରୀଷ୍ଟଙ୍କର କୃଷାର୍ପିତର ବିଷୟକୁ ପ୍ରକାଶ କରେ। ଗୀତ ଚାଳିଶ ଓ ଏକଚାଳିଶ ଦୁଇଟି ମତ୍ସ୍ୟତ୍ୱ ଗୀତ, କାରଣ ଏହି ଗୀତ ମଧ୍ୟ ନୂତନ ନିୟମରେ ଉଲ୍ଲେଖ ହୋଇଥିବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ। ଏହି ଗୀତଟି ଯଦିଓ ଦାଉଦଙ୍କର ଅବସାଲମଠାରୁ ପଳାଇଯିବା ସମୟର ଅନୁଭୂତିକୁ ପ୍ରକାଶ କରେ, ମାତ୍ର ନୂତନ ନିୟମରେ ଏଭ୍ରି ପତ୍ରରେ ଯେଉଁପରି ଚମତ୍କାର ଭାବେ ଏହି ଗୀତର କିଛି ଅଂଶ ପ୍ରକାଶ କରାଯାଇଅଛି ତହିଁରୁ ଜଣାଯାଏ ଯେ ବାସ୍ତବରେ ଏହା ଖ୍ରୀଷ୍ଟଙ୍କଠାରେ ସଫଳ ହୋଇଅଛି। ଜଣେ ଯେ କି ପ୍ରଶଂସା ଓ ଧନ୍ୟବାଦ ସହ ପୁନରୁତ୍ଥାନ, ବିଜୟ ଓ ସ୍ୱର୍ଗାରୋହଣର ବିଷୟକୁ ପାଳନ କରନ୍ତି ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ। ଏହା ପ୍ରକୃତିରେ ମସିହତ୍ୱ ଗୀତ। ଏହା ପ୍ରକାଶ କରେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ ଏକ ପରାଜୟର ମୃତ୍ୟୁ ନଥିଲା, ମାତ୍ର ଏକ ମହାନ ବିଜୟର ମୃତ୍ୟୁ ଥିଲା। ଯେତେବେଳେ ସେ କହନ୍ତି, ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି, ପୁଣି ସେ ମନୋଯୋଗ କରି ମୋର କାକୁକ୍ତି ଶୁଣିଲେ, ସେତେବେଳେ ସେ ତାହାଙ୍କର ସେହି କ୍ରନ୍ଦନକୁ ପ୍ରକାଶ କରନ୍ତି ଯାହାକି ସେ ସେହି କୃଷ ଉପରେ ଥାଇ କରିଥିଲେ। ତାହା ହିଁ ଚାଳିଶ ପର୍ବର ପ୍ରଥମ ପଦ ପ୍ରକାଶ କରେ। ଦେଖନ୍ତୁ, ଚାଳିଶ ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋର ଚରଣ ରଖିଲେ ଓ ମୋର ପାଦଗତି ଦୃଢ଼ କଲେ। ଖ୍ରୀଷ୍ଟଙ୍କର ଦୁଃଖ ଓ ମୃତ୍ୟୁ ସେହି ଭୟଙ୍କର ଗର୍ତ୍ତ ସଦୃଶ, ଯାହାକି ବିନାଶର ଗର୍ତ୍ତ। ବାସ୍ତବରେ ଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୃତ୍ୟୁ କେତେ ଭୟଙ୍କର ଥିଲା ତାହା ଆମେ କଳ୍ପନା କରିପାରିବା ନାହିଁ। ଚାଳିଶ ପର୍ବର ତିନି ପଦରେ ଲେଖା ଅଛି, ପୁଣି ସେ ମୋ ମୁଖରେ ଆମମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାରେ ଏକ ନୂତନ ଗୀତ ଦେଇଅଛନ୍ତି, ଅନେକ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ। ପ୍ରକାଶ କରେ ଯେ ସେହି ନୂତନ ଗୀତ ଏକ ଉଦ୍ଧାରର ଗୀତ, ଅନେକ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ। ସେମାନେ କ'ଣ ଦେଖିବା ପାଇଁ ଯାଉଅଛନ୍ତି? ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ବିଷୟ ଦେଖିବେ। ଚାଳିଶ ପର୍ବର ଚାରିପଦରେ ଲେଖା ଅଛି, ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, ପୁଣି ଅହଙ୍କାରିକୀ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ପ୍ରକାଶ କରେ ଯେ କି ଈଶ୍ୱରଙ୍କଠାରେ ତାଙ୍କର ବିଶ୍ୱାସ ସ୍ଥାପନ କରନ୍ତି ଓ ଅହଙ୍କାରୀ ତଥା ମିଥ୍ୟାବାଦୀ ଲୋକମାନଙ୍କୁ ଆଦର କରନ୍ତି ନାହିଁ। ଏହାପରେ ଛଅରୁ ନଅ ପଦ ମଧ୍ୟରେ ଲେଖା ଅଛି, ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ, ତୁମ୍ଭେ ମୋହର କର୍ଣ୍ଣମୁକ୍ତ କରିଅଛ, ତୁମେ ହୋମବଳି ଓ ପାପାର୍ଥକ ବଳି ଚାହିଁନାହଁ। ତେବେ ମୁଁ କହିଲି, ଦେଖ, ମୁଁ ଉପସ୍ଥିତ, ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି, ହେ ମୋର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ, ତୁମ ବ୍ୟବସ୍ଥା ମୋ ହୃଦୟରେ ଅଛି, ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି, ଦେଖ, ମୁଁ ଆପଣ ଓଷ୍ଠାଦର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ। ଲେଖା ଅଛି, ବଳିଦାନ ଓ ନୈବେଦ୍ୟରେ ତୁମର ସନ୍ତୋଷ ନାହିଁ, ତୁମେ ମୋର କର୍ଣ୍ଣମୁକ୍ତ କରିଅଛ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଏହି ବିଷୟକୁ ଏଭ୍ରି ଦଶ ପର୍ବର ପାଞ୍ଚ ପଦରେ କିପରି ଭାବେ ଉପସ୍ଥାପିତ କରାଯାଇଅଛି। ସେଠାରେ ଲେଖା ଅଛି, ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ, ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ କୃଷରେ ତାଙ୍କର ଶରୀରକୁ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିଥିଲେ, ଯେପରି ସେ ଆପଣଙ୍କୁ ଓ ମୋତେ ପାପରୁ ଉଦ୍ଧାର କରି ସେହି ଅନନ୍ତ ଜୀବନ ପ୍ରଦାନ କରନ୍ତି। ପୁରାତନ ନିୟମର ସେହି ପାପାର୍ଥକ ବଳି ଓ ହୋମବଳି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୃତ୍ୟୁର ନିଦର୍ଶନ ସ୍ୱରୂପ ଥିଲା। ଆସନ୍ତୁ ଏହାପରେ ଏକଚାଳିଶ ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ଏକ ମସିହତ୍ୱ ଗୀତ ଯାହାକି ପ୍ରଭୁ ଶ୍ରୀକ୍ରିଷ୍ଣଙ୍କର ଜିହୁଦା ଦ୍ୱାରା ପ୍ରତାରିତ ହେବାର ବିଷୟକୁ ପ୍ରକାଶ କରେ। ହଁ, ଏହା ଯଦିଓ ଦାଉଦଙ୍କର ଅଇଥୋପଲ ଦ୍ୱାରା ପ୍ରତାରିତ ହେବାର ଅନୁଭୂତିକୁ ପ୍ରକାଶ କରେ, ମାତ୍ର ଏହାର ବାସ୍ତବ ସଫଳତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ସାଧିତ ହୋଇଅଛି। ଦାଉଦ ଯେତେବେଳେ ତାଙ୍କର ବିଶ୍ୱସ୍ତ ପରାମର୍ଶଦାତା ଅହିଥୋପଲଙ୍କ ଦ୍ୱାରା ପ୍ରତାରିତ ହେଲେ, ସମ୍ଭବତଃ ସେହି ସମୟରେ ସେ ଏହି ଗୀତଟିକୁ ରଚନା କରିଥିଲେ। ଅହିଥୋଫଲ ଯେତେବେଳେ ତାହାଙ୍କର ପିତା ଦାଉଦଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ବିଦ୍ରୋହ କରିଥିଲେ, ସେହି ସମୟରେ ଅହିଥୋଫଲ ଅବସାଲମର ପକ୍ଷ ନେଇଥିଲେ। ଶେଷରେ ଅହିଥୋଫଲ ନିଜକୁ ଟଙ୍ଗାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ, ଯାହାକି ଦ୍ୱିତୀୟ ସାମୁଏଲ 17:23 ଲେଖା ଅଛି। ଏହି ଅହିଥୋଫଲ ନୂତନ ନିୟମରେ ଇସ୍କାରିଓତ୍ ଜିହୁଦାର ପ୍ରତିଛବି, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେଇଥିଲା, ଓ ଏହା ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ନୂତନ ନିୟମରେ ଏହି ଗୀତ 41 ଘଟଣାକୁ ଉପସ୍ଥାପିତ କରିଅଛନ୍ତି। ତେବେ 41:9 ଏହିପରି ଲେଖା ଅଛି, ହଁ ମୋର ନିଜ ସୁହୃଦ ଯାହାକୁ ମୁଁ ବିଶ୍ୱାସ କଲି, ଯେ ମୋହର ରୁଟି ଖାଇଲା ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି। ପ୍ରଭୁ ଯୀଶୁ ଇସ୍କାରିଓତ୍ ଜିହୁଦାକୁ ଲକ୍ଷ୍ୟ କରି ଏହି ଅଂଶଟି ଯୋହନ ଲିଖିତ ସୁଷମାଚାର 13:18 ଏହିପରି ପ୍ରକାଶ କରନ୍ତି, ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁନାହିଁ, କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି ତାହା ମୁଁ ଜାଣେ, କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା। ଏହି ବିଷୟ ଇସ୍କାରିଓତ୍ ଜିହୁଦାର ଜୀବନରେ ସଫଳ ହେଲା, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେଇଥିଲା। ପିତର ମଧ୍ୟ ଏହି ବିଷୟ ନେଇ ପ୍ରେରିତ 1:16 ଏହିପରି ପ୍ରକାଶ କରନ୍ତି, ଭାଇମାନେ ଯେଉଁ ଜିହୁଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା। 41:10 ଏହିପରି ଲେଖା ଅଛି, ମାତ୍ର ହେ ସଦାପ୍ରଭୁ, ତୁମେ ମୋ ପ୍ରତି ଦୟାକରି ମୋତେ ଉଠାଅ, ତହିଁରେ ମୁଁ ସେମାନଙ୍କୁ ପ୍ରତିଫଳ ଦେବି। ଏହି ବିଷୟଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ମନୁଷ୍ୟକୁ ପାପରୁ ଉଦ୍ଧାର କରିଥାଏ। ପାଉଲ ଏହି ବିଷୟକୁ 1 କରିନ୍ଥିୟ 15:3-4 ଅତି ସ୍ପଷ୍ଟ ଭାବେ ପ୍ରକାଶ କରିଅଛନ୍ତି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ମୃତ୍ୟୁଞ୍ଜୟୀ, ସେ ମୃତ୍ୟୁକୁ ଜୟ କରି ଉଠିଅଛନ୍ତି, ସେ ଆଜି ଜୀବିତ, ସେ ଆଜି ପିତା ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ, ସେ ଆଜି ଆମମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ, ଆଉ ସେ ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରନ୍ତି। ସେ ଚାହାନ୍ତି ଯେପରି ଆମମାନେ ଉଦ୍ଧାରପ୍ରାପ୍ତ ହେଉ, ଆମମାନେ ବିନଷ୍ଟ ନ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ସେ ଆଜି ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି। ଏହାପରେ 41:13 ଲେଖା ଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ, ଆମେନ୍, ଆମେନ୍। ତାହାଙ୍କର ପୁନରୁତ୍ଥାନ ହେତୁ ଆମେ ଏହା କହିପାରିବା, ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି ପରିତ୍ରାଣର କାର୍ଯ୍ୟ ସାଧନ କଲେ, ସେହି କୃଷ୍ୟ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କଲେ। ପ୍ରିୟ ବନ୍ଧୁ, ଈଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ପରିତ୍ରାଣର ପଥ ପ୍ରସ୍ତୁତ କରିଅଛନ୍ତି, ତାହାଙ୍କର ଅସୀମ ପ୍ରେମ ତଥା ଅନୁଗ୍ରହ ପ୍ରଦାନ କରିଅଛନ୍ତି, କିନ୍ତୁ ଆମେ କ'ଣ ତାହା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛୁ କି? ପ୍ରିୟ ବନ୍ଧୁ, ସେ ଇସ୍କାରିଓତ୍ ଜିହୁଦା ପରି ଆଜି କ'ଣ ଆମେ ଜୀବନଯାପନ କରୁଅଛୁ? ଆମେ କ'ଣ ଏହି ଜଗତର ଅର୍ଥ ନିମନ୍ତେ, ଟଙ୍କା ନିମନ୍ତେ ଆଜି ପ୍ରଭୁ ଯୀଶୁଙ୍କୁ ଅଗ୍ରାହ୍ୟ କରୁଅଛୁ? ଆଜି କ'ଣ ଆମେ ଏହି ଜଗତର ଧନ ପଛରେ ଯାଇ ପ୍ରଭୁ ଯୀଶୁଙ୍କର ଏହି ଆହ୍ୱାନକୁ ଉପେକ୍ଷା କରୁଅଛୁ, ଯେ ସେ ଆମମାନଙ୍କୁ କହନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ପ୍ରିୟ ବନ୍ଧୁ, ଆଜି କ'ଣ ଆମମାନେ ଏହି ଜଗତ ମଧ୍ୟରେ ବାସ୍ତବ ବିଶ୍ରାମ ଅନୁଭବ କରିପାରୁଛୁ? ଆଜି କ'ଣ ଆମମାନେ ଏହି ଜଗତ ମଧ୍ୟରେ ଶାନ୍ତିରେ ଜୀବନ ଅତିବାହିତ କରିପାରୁଛୁ? ଆଜି କ'ଣ ଆମମାନେ ଏହି ଜଗତରେ ପାପକ୍ଷମାର ଅନୁଭୂତି ନିଜର ଧର୍ମକର୍ମ ଦେଇ ପାଇପାରୁଛୁ? ଆଜି କ'ଣ ଆମମାନେ ଏହି ଜଗତରେ ସେହି ସ୍ୱର୍ଗୀୟ ଆନନ୍ଦ ଅନୁଭବ କରିପାରୁଛୁ? କିନ୍ତୁ ଆମମାନେ କେତେବେଳେ ଅନୁଭବ କରିପାରିବା? ଯେତେବେଳେ ଆମେ ସେହି ପ୍ରଭୁ ଯୀଶୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବା। ସେ ଆମମାନଙ୍କର ସମସ୍ତ ଦୁଃଖ ନେଇଯିବେ। ସେଦିନ ଯେପରି ସେ ଦାଉଦଙ୍କ ଜୀବନରେ ଶାନ୍ତି ଆନନ୍ଦ ଭରିଦେଇଥିଲେ, ଭରସା ଭରିଦେଇଥିଲେ, ସେ ମଧ୍ୟ ଆଜି ଆମମାନଙ୍କର ଏହି ସମସ୍ୟାବହୁଳ ଜୀବନ ମଧ୍ୟରେ, ଜୀବନର ପ୍ରତି ଅବସ୍ଥାରେ, ପ୍ରତି ସମୟରେ ଆମମାନଙ୍କୁ ତାଙ୍କର ସେହି ଶାନ୍ତି, ସାନ୍ତ୍ୱନା, ଆନନ୍ଦ, ଭରସା ପ୍ରଦାନ କରିବେ। ଆମମାନେ କେବେ ହେଲେ ଭାଙ୍ଗି ପଡ଼ିବା ନାହିଁ। ଆମମାନେ ଆହୁରି ବିଶ୍ୱାସରେ ବଳିଷ୍ଠ ହେବା, ଆମମାନେ ଆହୁରି ସବଳ ହେବା। ସେଦିନ ଦାଉଦ ଯେଉଁ ପ୍ରକାର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ, ଆଜି ଆମମାନେ ସେ ପ୍ରକାର ଅନୁଭୂତି ମଧ୍ୟ ଦେଇ ଗତି କରୁନାହୁଁ। ପ୍ରଭୁ ଆଜି ଆମମାନଙ୍କୁ ସେ ପ୍ରକାର ଭୟଙ୍କର ପରିସ୍ଥିତି ମଧ୍ୟ ଦେଇ ଯିବା ପାଇଁ ଦେଇନାହାନ୍ତି। ହୁଏତ ଆମମାନଙ୍କ ଜୀବନରେ ସମସ୍ୟା ରହିଛି, ଦୁଃଖ ରହିଛି, ଆମମାନଙ୍କ ଜୀବନରେ ସମସ୍ତ ପ୍ରକାର ନୈରାଶ୍ୟତା ରହିଛି, ମାତ୍ର ଦାଉଦଙ୍କ ପରି ନୁହେଁ। କିନ୍ତୁ ଦାଉଦ ଏହି ସମସ୍ତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିପାରିଥିଲେ। ସେ ଆନନ୍ଦ ଓ ଶାନ୍ତି ଅନୁଭବ କରିପାରିଥିଲେ। ସେ ପ୍ରଭୁଙ୍କର ସେହି ସାନ୍ତ୍ୱନାଜନକ ବାକ୍ୟକୁ ସେ ଶୁଣିପାରିଥିଲେ। ଆଜି ଯେତେବେଳେ ଆମମାନେ ଜୀବନର ସମସ୍ୟା ମଧ୍ୟ ଦେଇ ଗତି କରୁ, ଆମମାନେ କାହା ନିକଟକୁ ଯାଉ, କାହାର ଆଶ୍ରୟ ନେଉ? ଅନେକ ସମୟରେ ଆମମାନେ ମନୁଷ୍ୟ ନିକଟରେ ନିଜର ଦୁଃଖର କଥା ଭାଙ୍ଗି କହୁ, ମନୁଷ୍ୟ ନିକଟରେ ନିଜର ଦୁର୍ବଳତା ପ୍ରକାଶ କରୁ। କିନ୍ତୁ ମନୁଷ୍ୟ ଆମମାନଙ୍କର ଦୁଃଖ ଦୁର୍ବଳତା ନେଇପାରିବ ନାହିଁ। ମନୁଷ୍ୟ ଆମମାନଙ୍କୁ ଆହୁରି ଦୁଃଖରେ ପକାଇ ଦେଇପାରେ, କିନ୍ତୁ ସେ ଆମମାନଙ୍କର ଦୁଃଖ ନେଇପାରିବ ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କର ଦୁଃଖ ନେଇପାରିବେ। ସେ ଆମମାନଙ୍କର ସମସ୍ତ ଅବସ୍ଥାରେ ସହାୟ ହୋଇ ଆମମାନଙ୍କୁ ସୁରକ୍ଷା ଦେଇପାରିବେ, ଯେହେତୁ ସେ ସମସ୍ତ ବିଷୟ ଜାଣନ୍ତି। ସେ ସର୍ବଶକ୍ତିମାନ, ସର୍ବବ୍ୟାପୀ, ସର୍ବ ଅନ୍ତର୍ଯ୍ୟାମୀ। ତେଣୁ ଆସୁ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ଜୀବନର ପ୍ରତି ଅବସ୍ଥାରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, ODIA@radio882.com। তবে আজ এইখানে রাখুছু। নমস্কার।